ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋହାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋର ଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01317111 7 1 7 2 3 3 1 4 4 4 2 3 3 1 0 4 8 1 এবং 2 3 7 1 7 1 0 6 নম্বরকু ডায়াল করিবাকু হব। এয়া ব্যতীত শ্রোতামানে 9 2 8 9 0 9 4 0 4 4 নম্বরকু হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ এয়ার মাধ্যমে প্রশ্ন পচারি পারিবে। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ବିଶିଷ୍ଟ T20 ଆନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା T20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ'ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 4 ହରାଇ 170 ରନ୍ କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।